ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজ এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। প্রভু যীশু বিষয়ে অধিক জাঁয়া নিমন্তে আপনার আগ্রহ দেখি আমি বিশেষ আনন্দিত। প্রভু আপনার আশীর্বাদ করতু ও আপনার মনস্কামনা পূর্ণ করতু। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। ଆଉ ପ୍ରଭୁ ସୁନିଶ୍ଚିତ ଭାବରେ ଆପଣଙ୍କୁ ଆପଣଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରଦାନ କରିବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ତୁମର ବିଶ୍ୱସ୍ତତା ନିମନ୍ତେ, ତୁମର ସତ୍ୟତା ନିମନ୍ତେ, ତୁମର ପ୍ରତିଜ୍ଞାଯୁକ୍ତ ବାକ୍ୟ ନିମନ୍ତେ ପ୍ରଭୁ, ତୁମେ ଆଜି ମଧ୍ୟ ଆମମାନଙ୍କ ଜୀବିତ ଈଶ୍ୱର। ଆଜି ମଧ୍ୟ ପ୍ରଭୁ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କହିବା ପାଇଁ ଯାଉଅଛ। ପ୍ରଭୁ ତୁମର ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ଆଉ ତାହାକୁ ସରଳ ବିଶ୍ୱାସରେ ଗ୍ରହଣ କରିବା ନିମନ୍ତେ ତୁମେ ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦାନ କର। ଏହି ସମୟରେ ଯେତେ ଶ୍ରୋତାବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ସେମାନଙ୍କର ବହୁମୂଲ୍ୟ ସମୟ ଦେଇଅଛନ୍ତି, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଆଉ ବିଶେଷରେ ଏହି ସମୟରେ ଯେଉଁ ବିଦ୍ୟା ଅଧ୍ୟୟନ କରୁଅଛନ୍ତି ତହିଁରେ ପ୍ରଭୁ ତୁମେ ସେମାନଙ୍କୁ ସଫଳତା ପ୍ରଦାନ କର, ଆଶୀର୍ବାଦ କର, ସେମାନଙ୍କର ମନମାଂଛା ତୁମେ ପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ପୁସ୍ତକର 15 ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବଟି ଦୁଷ୍ଟତା ଓ ଉତ୍ତମତା ମଧ୍ୟରେ ଏକ ପାର୍ଥକ୍ୟତା ଦର୍ଶାଏ ଓ ପ୍ରଥମେ ଜିହ୍ୱାର କାର୍ଯ୍ୟ ଉପରେ ଗୁରୁତ୍ୱ ଦର୍ଶାଏ ଓ ଏହାପରେ ହୃଦୟର କାର୍ଯ୍ୟ ଉପରେ ଗୁରୁତ୍ୱ ଆରୋପ କରେ। ତେବେ ଦେଖନ୍ତୁ ହିତୋପଦେଶ 15 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, କୋମଳ ଉତ୍ତର କ୍ରୋଧକୁ ଦମନ କରେ, ମାତ୍ର କଟୁବାକ୍ୟ କୋପ ଜନ୍ମାଏ। ଏଠାରେ ଆମେ ପୁରାତନ ନିୟମରେ ବର୍ଣ୍ଣିତ ହୋଇଥିବା ଦୁଇଟି ଚରିତ୍ରକୁ ଆଣି ଉପସ୍ଥାପିତ କରିପାରିବା। ନାବଲ ଓ ଅବିଗଲ ଥିଲେ ସ୍ୱାମୀ ଓ ସ୍ତ୍ରୀ। ନାବଲର ସ୍ତ୍ରୀ ଅବିଗଲ ଅତି ସୁନ୍ଦରୀ ଓ ଉତ୍ତମା ଥିଲା, କିନ୍ତୁ ତାହାର ସ୍ୱାମୀ ନାବଲ ଯଦିଓ ଜଣେ ନିର୍ବୋଧ ମନୁଷ୍ୟ ଥିଲା, ମାତ୍ର ଅତି ଧନୀ ଥିଲା। ଆଉ ସେହି ଦୁଇ ଜଣଙ୍କର ଚରିତ୍ରକୁ ନେଇ କେହି ଜଣେ ଏପରି ଏକ ପୁସ୍ତକ ରଚନା କରିଅଛନ୍ତି ଯାହାର ନାମ ହେଉଛି ସୁନ୍ଦରୀ ଓ ପଶୁ। ଅବିଗଲ ଥିଲା ସେହି ସୁନ୍ଦରୀ ଓ ନାବଲ ଥିଲା ପଶୁ। ଆପଣଙ୍କର ମନେଥିବ, ଯେତେବେଳେ ଅବିଗଲ ଶୁଣିଲା ଯେ ନାବଲ ଦାଉଦଙ୍କ ନିକଟକୁ ଏକ ଅପମାନଜନକ ସମ୍ବାଦ ପ୍ରେରଣ କରିଅଛି ଯେ କି ଅତି ଦୟାବହି ନାବଲର ପଶୁଗୁଡ଼ିକର ଯତ୍ନ ନେଇଥିଲେ ଓ ସୁରକ୍ଷା ପ୍ରଦାନ କରିଥିଲେ, ସେତେବେଳେ ସେ ଶୀଘ୍ର ତାହାର ଦାସମାନଙ୍କୁ କହିଲା, ଦାଉଦଙ୍କ ନିମନ୍ତେ ଖାଦ୍ୟର ବନ୍ଦୋବସ୍ତ କର ଓ ତାହାଙ୍କ ନିମନ୍ତେ ପ୍ରଚୁର ଖାଦ୍ୟ ପ୍ରସ୍ତୁତ କର। ଏହାପରେ ସେ ସେହି ସମସ୍ତ ଭେଟି ନେଇ ଦାଉଦଙ୍କୁ ସାକ୍ଷାତ କରିବା ନିମନ୍ତେ ଗଲା ଓ ତାହାଙ୍କ ସମ୍ମୁଖରେ ତାହାଙ୍କ ଚରଣ ତଳେ ପଡ଼ି ଭୂମିଷ୍ଠ ପ୍ରଣାମ କଲା ଓ ତାହାଙ୍କୁ ଭବିଷ୍ୟତର ରାଜା ରୂପେ ଚିହ୍ନିପାରି ତାହାଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲା ଓ ତାହା କହିଲା, ପରମେଶ୍ୱରଙ୍କ ନିକଟରେ ମୋର ପ୍ରଭୁଙ୍କ ପ୍ରାଣ ଜୀବନରୂପ ଗଣ୍ଠିରିରେ ଗଣ୍ଠି ପଡ଼ି ରହିବ। ଏହା ଥିଲା ଏକ ସୁନ୍ଦର ଉକ୍ତି। ସେ ଏକ କୋମଳ ଉତ୍ତର ଦେଇଥିଲା ଯାହାକି ଦାଉଦଙ୍କର କ୍ରୋଧକୁ ଶାନ୍ତ କରିଦେଇଥିଲା, କିନ୍ତୁ ଅନ୍ୟପକ୍ଷରେ କଟୁବାକ୍ୟ କୋପ ମଧ୍ୟ ଜନ୍ମାଏ ଯାହାକି ଦାଉଦଙ୍କ ପ୍ରତି ନାବଲର ଉତ୍ତର ଥିଲା। ଆପଣ ଏହିପରି ଅନେକ ଦୃଷ୍ଟାନ୍ତଗୁଡ଼ିକ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ମାତ୍ର ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କ ନିମନ୍ତେ ଦୃଢ଼ ପଦକ୍ଷେପ ନେବାରେ କଟୁବାକ୍ୟ ବା ଶବ୍ଦ ବ୍ୟବହାର କରିପାରିବ, କାରଣ ମାଥ୍ୟୁ 23 ପର୍ବରେ ପ୍ରଭୁ ଯୀଶୁ ସେହି ଫାରୁସୀମାନଙ୍କ ପ୍ରତି କଟୁବଚନ ପ୍ରୟୋଗ କରିଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁ, କାରଣ ସେମାନେ ଖ୍ରୀଷ୍ଟଙ୍କ ସହିତ କପଟାଚରଣ କରୁଥିଲେ ଓ ଖ୍ରୀଷ୍ଟଙ୍କର ଅଗୌରବ କରୁଥିଲେ। ମାତ୍ର ଲକ୍ଷ୍ୟ କରନ୍ତୁ, ଯେଉଁମାନେ ପ୍ରକୃତରେ ଈଶ୍ୱରଙ୍କର ଅନୁଗ୍ରହକୁ ଅପେକ୍ଷା କରୁଥିଲେ ସେମାନଙ୍କ ପ୍ରତି ସେ କିପରି ଦୟାଳୁ ଥିଲେ। ଜୋନ 8 ପର୍ବରେ 11 ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ପ୍ରଭୁ ଯୀଶୁ ସେହି ପାପିନୀ ସ୍ତ୍ରୀକୁ କହନ୍ତି, ମୁଁ ମଧ୍ୟ ତୁମକୁ ଦଣ୍ଡନୀୟ ବୋଲି ବିଚାର କରୁନାହିଁ, ଯାଅ, ଆଜିଠାରୁ ଆଉ ପାପ କର ନାହିଁ। ବାସ୍ତବରେ ଏହି ବାକ୍ୟ କେତେ କୋମଳ ବାକ୍ୟ ତଥା ଅନୁଗ୍ରହଜନକ ଥିଲା। ଈଶ୍ୱରଙ୍କ ବାକ୍ୟରେ ଏହିପରି ଦୃଷ୍ଟାନ୍ତଗୁଡ଼ିକ ଆମମାନେ ବାରମ୍ବାର ଲକ୍ଷ୍ୟ କରିବାକୁ ପାରୁ। ସମୟ ଓ ପରିସ୍ଥିତିକୁ ଦେଖି ଆମେ କୋମଳ ଉତ୍ତର ଦେବା ଆବଶ୍ୟକ ଓ କଟୁ ଉତ୍ତର ମଧ୍ୟ ପ୍ରଦାନ କରିବା ଆବଶ୍ୟକ, କିନ୍ତୁ ନିଜର ସ୍ୱାର୍ଥ ନିମନ୍ତେ ନୁହେଁ ବା ନିଜର ଗୌରବ ନିମନ୍ତେ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ଗୌରବ ନିମନ୍ତେ। 15 ପର୍ବର 2 ପଦରେ ଏହିପରି ଲେଖା ଅଛି, ଜ୍ଞାନୀମାନଙ୍କ ଜିହ୍ୱା ପ୍ରକୃତ ରୂପେ ଜ୍ଞାନ ବ୍ୟକ୍ତ କରେ, ମାତ୍ର ମୂର୍ଖମାନଙ୍କର ମୁଖ ଅଜ୍ଞାନତା ଉଦ୍ଗାର କରେ। ପ୍ରକୃତରେ ଜିହ୍ୱା ଶରୀରର ଏକ କ୍ଷୁଦ୍ର ଅଙ୍ଗ, ମାତ୍ର ଏହା ମନୁଷ୍ୟକୁ ନିୟନ୍ତ୍ରଣ କରିଥାଏ। ଏହା ଏକ ଛୋଟ ଅଗ୍ନିକଣା ସଦୃଶ ଯାହାକି ଭୟଙ୍କର ଆକାର ଧାରଣ କରି ଅନେକ କିଛି ଧ୍ୱଂସ କରିଦେଇପାରେ। ସେହି କ୍ଷୁଦ୍ର ଜିହ୍ୱା ମନୁଷ୍ୟର ବାସ୍ତବ ରୂପକୁ ପ୍ରକାଶ କରେ। ସେହି କ୍ଷୁଦ୍ର ଜିହ୍ୱା ମନୁଷ୍ୟର ସର୍ବନାଶ ଘଟାଇପାରେ। ମନୁଷ୍ୟ ସବୁକିଛିକୁ ନିଜର ବଶରେ ରଖିପାରେ, ମାତ୍ର ନିଜର ଜିହ୍ୱାକୁ ବଶରେ ରଖିପାରେ ନାହିଁ। ଏହା ମାଦକ ଦ୍ରବ୍ୟ ସେବନଠାରୁ ଅଧିକ ଭୟଙ୍କର। ଏହା ଶାରୀରିକ ଭାବେ ଓ ମାନସିକ ଭାବେ ମନୁଷ୍ୟର କ୍ଷତି ଘଟାଇପାରେ। ତେବେ ଜ୍ଞାନୀମାନଙ୍କର ଜିହ୍ୱା କେବଳ ଜ୍ଞାନର ବିଷୟ ବ୍ୟକ୍ତ କରେ, ଏହା ମନୁଷ୍ୟକୁ ଧ୍ୱଂସ ମୁଖରୁ ରକ୍ଷା କରେ, ମାତ୍ର ମୂର୍ଖମାନଙ୍କର ଜିହ୍ୱା ବିନାଶ ସାଧନ କରେ। 15 ପର୍ବର 3 ପଦରେ ଲେଖା ଅଛି, ସଦାପ୍ରଭୁଙ୍କ ଚକ୍ଷୁ ସର୍ବତ୍ର ଥାଇ ଅଧମ ଓ ଉତ୍ତମ ଲୋକଙ୍କୁ ନିରୀକ୍ଷଣ କରେ। ଈଶ୍ୱରଙ୍କ ଦୃଷ୍ଟି ପ୍ରତ୍ୟେକଙ୍କ ଉପରେ ରହିଅଛି। ଆପଣ ଭାବୁଥାଇପାରନ୍ତି ଯେ ଆପଣଙ୍କୁ କେହି ଦେଖିପାରୁନାହାନ୍ତି ବୋଲି, ମାତ୍ର ଈଶ୍ୱର ଆପଣଙ୍କୁ ଦେଖୁଅଛନ୍ତି। ତାଙ୍କର ଦୃଷ୍ଟି ଆଗରୁ କେହି ନିଜକୁ ଲୁଚାଇପାରେ ନା। ଆପଣଙ୍କର ମନେଥିବ, ମୂଷା ଯେତେବେଳେ ଦେଖିଲେ ଯେ ଜଣେ ମିସ୍ତ୍ରୀର ଯୁବା ତାଙ୍କର ଭାଇମାନଙ୍କ ମଧ୍ୟରୁ ଜଣକୁ ମାରୁଛି, ସେତେବେଳେ ସେ ଏପାଖ ସେପାଖ ଅନାଇ କାହାରିକୁ ନ ଦେଖି ସେହି ମିସ୍ତ୍ରୀର ଯୁବାକୁ ବଧ କରି ତାହାକୁ ପୋତିଦେଲେ। ଆଉ ସେ ଭାବିଥିଲେ ଯେ ତାହାଙ୍କୁ କେହି ସେପରି କରିବାର ଦେଖିନାହିଁ, ମାତ୍ର ଈଶ୍ୱର ଦେଖିଥିଲେ। ସେହିପରି ଆପଣଙ୍କର ଓ ମୋର ଗୁପ୍ତ ପାପ ସେହି ସ୍ୱର୍ଗରେ ଈଶ୍ୱରଙ୍କ ଦୃଷ୍ଟି ଆଗରେ ରହିଅଛି। ଆମେ ଈଶ୍ୱରଙ୍କଠାରୁ କିଛି ଲୁଚାଇ ରଖିପାରିବା ନାହିଁ। 15 ପର୍ବର 4 ପଦରେ ଲେଖା ଅଛି, ଶାନ୍ତ ଜିହ୍ୱା ଜୀବନ ବୃକ୍ଷ ସ୍ୱରୂପ, ପୁଣି କୁଟୁଳ ଜିହ୍ୱା ଆତ୍ମା ଭଙ୍ଗ କରେ। ଏହି ଜିହ୍ୱା ଆମମାନଙ୍କୁ ଅନେକ ସମସ୍ୟାରେ ପକାଇପାରେ ବା ଅନେକ ସମସ୍ୟାରୁ ଆମମାନଙ୍କୁ ରକ୍ଷା କରିପାରେ। ଏହା ଆଶୀର୍ବାଦ ବର୍ତ୍ତାଇପାରେ ବା ଅଭିଶାପ ବର୍ତ୍ତାଇପାରେ। ତେଣୁ ଜିହ୍ୱାକୁ ନିଜ ଆୟତରେ ରଖି ଉତ୍ତମ ବିଷୟ ସାଧନ ନିମନ୍ତେ ଓ ଉତ୍ତମ ବାକ୍ୟ ପ୍ରକାଶ କରିବା ନିମନ୍ତେ ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ପନ୍ଦର ପର୍ବର ପାଞ୍ଚ ପଦରେ ଲେଖା ଅଛି, ଅଜ୍ଞାନ ଆପଣା ପିତାର ଶାସନ ହେଳା କରେ, ପୁଣି ଅନୁଯୋଗ ଯେ ଘେନଇ ସେ ବୁଦ୍ଧି ପ୍ରାପ୍ତ ହୁଏ। ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଉପଦେଶ ଶୁଣିବା ଓ ଗ୍ରହଣ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଏ, କିନ୍ତୁ ଯଦି କେହି ନ ଶୁଣେ ବା ଶୁଣି ଗ୍ରହଣ ନ କରେ ତାହେଲେ ସେ ମୂର୍ଖ, ସେ ଅଜ୍ଞାନ। ଆପଣ ତାହାକୁ ଉପଦେଶ ବା ପରାମର୍ଶ ଦେବା ବ୍ୟର୍ଥ ଓ ମୂଲ୍ୟହୀନ। ପନ୍ଦର ପର୍ବର ଛଅ ପଦରେ ଲେଖା ଅଛି, ଧାର୍ମିକର ଗୃହରେ ବହୁ ସମ୍ପତ୍ତି ଥାଏ, ପୁଣି ଦୁଷ୍ଟର ଆୟରେ କ୍ଲେଶ ଥାଏ। ଏଠାରେ ପ୍ରକୃତରେ ଜାଗତିକ ଧନ ଉପରେ ଗୁରୁତ୍ୱ ଦିଆଯାଏ ନାହିଁ, ମାତ୍ର ଆତ୍ମିକ ଧନ ଉପରେ, କାରଣ ଧାର୍ମିକର ଗୃହରେ ଆପଣ ଶାନ୍ତି, ଆନନ୍ଦ, ପ୍ରେମ, ସହାନୁଭୂତି ଓ ସାନ୍ତ୍ୱନା ରୂପକ ଆତ୍ମିକ ଧନଗୁଡ଼ିକ ପ୍ରାପ୍ତ ହେବାକୁ ପାରିବେ। କିନ୍ତୁ ଅଧାର୍ମିକର ଗୃହରେ ଆପଣ ଜାଗତିକ ଧନ ପାଇପାରନ୍ତି, କିନ୍ତୁ ଆତ୍ମିକ ଧନ ପାଇପାରିବେ ନାହିଁ। ଆପଣ କେବଳ ସମସ୍ୟାର ସମ୍ମୁଖୀନ ହେବେ। ତାହିଁ ହେଉଛି ଧାର୍ମିକ ଓ ଅଧାର୍ମିକ ମଧ୍ୟରେ ଭିନ୍ନତା। ସାତ ପଦରେ ଲେଖା ଅଛି, ଜ୍ଞାନବାନର ଓଷ୍ଠାଧର ବିଦ୍ୟା ବିତରଣ କରେ, ମାତ୍ର ମୂର୍ଖର ମନ ସେପରି କରେ ନାହିଁ। ଏଠାରେ ଜିହ୍ୱା ପରିବର୍ତ୍ତେ ଓଷ୍ଠକୁ ପ୍ରକାଶ କରାଯାଇଅଛି, ମାତ୍ର ଅର୍ଥ ଏକା। ଜ୍ଞାନବାନର ଓଷ୍ଠାଧର ବିଦ୍ୟା ବିତରଣ କରେ। ଏହାପରେ ଆଠ ଓ ନଅ ପଦରେ ଲେଖା ଅଛି, ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣା ବିଷୟ ଅଟେ, ମାତ୍ର ସରଳ ଲୋକଙ୍କର ପ୍ରାର୍ଥନା ତାହାଙ୍କର ତୁଷ୍ଟିକର। ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣା ବିଷୟ, ମାତ୍ର ଧାର୍ମିକତାର ଅନୁଗାମୀକି ସେ ପ୍ରେମ କରନ୍ତି। ଏହା ଏକ ମୌଳିକ ନିୟମ। ଦୁଷ୍ଟ ଉତ୍ତମ କାର୍ଯ୍ୟ କରିପାରିବ ନାହିଁ କି ଠିକ୍ ଚିନ୍ତା କରିପାରିବ ନାହିଁ, ଏହା ତାହା ପକ୍ଷରେ ଅସମ୍ଭବ। ଆସନ୍ତୁ ବର୍ତ୍ତମାନ ଏଠାରେ ଆମେ କିଛି ସମୟ ନିମନ୍ତେ ଆଉ ଏକ ପଦ ପ୍ରତି ଦୃଷ୍ଟି ଦେବା, ଯାହାକି ସେହି ଏକ ପ୍ରକାରର ସତ୍ୟତାକୁ ଉପସ୍ଥାପିତ କରେ। ହିତୋପଦେଶ ପନ୍ଦର ପର୍ବର ଛବିଶ ପଦରେ ଏହିପରି ଲେଖା ଅଛି, କୁସଂକଳ୍ପ ସଦାପ୍ରଭୁଙ୍କ ନିକଟରେ ଘୃଣାର ବିଷୟ, ମାତ୍ର ମନୋହର କଥା ସୂଚି। ଏଠାରେ ଆମେ ଦେଖୁଛୁ ଦୁଷ୍ଟର ଚିନ୍ତାଧାରା ସଦାପ୍ରଭୁଙ୍କ ନିକଟରେ ଘୃଣାର ବିଷୟ, ତେଣୁକରି ସେ ଯେଉଁ ବଳିଦାନ ପ୍ରଭୃତି ଆଣେ ତାହା ମଧ୍ୟ ସେହିପରି ଘୃଣାର ବିଷୟ ହୁଏ। ତେବେ ସେହିସବୁ ଘୃଣାର ବିଷୟ ହେବାର କାରଣ ହେଉଛି ଯେ ସେ ନିଜେ ହେଉଛି ଦୋଷୀ, ତା ନିଜର ଭୁଲ ଅଛି, ଭିତରେ ଭୁଲ ଓ ବାହାରେ ମଧ୍ୟ ଭୁଲ। ସେ ସମ୍ପୂର୍ଣ୍ଣ ଭାବେ ଭୁଲ ଓ ସେ ଯାହା ସବୁ କରେ ତାହା ମଧ୍ୟ ଭୁଲ। ସମସ୍ୟାଟି ହେଉଛି ଯେ ସେ ନମ୍ରତାର ସହିତ ଆସିବା ନିମନ୍ତେ ଶିକ୍ଷା କରିନାହିଁ, ସେ ନିଜର ବିନାଶଜନକ ଅବସ୍ଥାକୁ ଜାଣିପାରିନାହିଁ, କେବଳ ପରିତାଣ ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସିପାରିନାହିଁ। କେହି ଜଣେ ଏପରି କହନ୍ତି, ଜଣେ ବ୍ୟକ୍ତି ଯିଏକି ପରିତାଣ ନିମନ୍ତେ କିଛି ମାତ୍ରାରେ ନିଜର କାର୍ଯ୍ୟ ଉପରେ ଅତ୍ୟନ୍ତ ନିର୍ଭର କରେ ସେ ହେଉଛି ଏକ ହଜା ଆତ୍ମା, ଆଉ ତାହା ହିଁ ସତ୍ୟ। ଲେଖା ଅଛି, ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠାରେ ଘୃଣା ବିଷୟ ଅଟେ। ହୋଇପାରେ ଜଣେ ବ୍ୟକ୍ତି ଧାର୍ମିକ ଅଟେ, ସେ ଗୀର୍ଜାକୁ ଯାଇପାରେ କିମ୍ବା କେତେକ ବାହିକ ଧର୍ମକର୍ମ ସାଧନ କରିପାରେ, କିନ୍ତୁ ଯେତେଦୂର ପର୍ଯ୍ୟନ୍ତ ଈଶ୍ୱରଙ୍କ ବିଷୟ ନେଇ ଚିନ୍ତା କରାଯାଏ ତାହାର କୌଣସି ମୂଲ୍ୟ ନାହିଁ। ମୁଁ ବୁଝିପାରେ ନା ଲୋକମାନେ କାହିଁକି ଚିନ୍ତା କରନ୍ତି ଯେ ସେମାନେ ଯଦି କିଛି ଧର୍ମକର୍ମ ସାଧନ କରିଦିଅନ୍ତି ତାହେଲେ ତାହା ସେମାନଙ୍କୁ ଈଶ୍ୱରଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ। ହୃଦୟ ନିଶ୍ଚିତ ଭାବେ ପରିବର୍ତ୍ତିତ ହେବା ଆବଶ୍ୟକ। ଈଶ୍ୱର ବାହାରକୁ ସଜାଇବା ପୂର୍ବରୁ ଭିତରକୁ ସଜାଇଥାନ୍ତି। ସେ ଯେପର୍ଯ୍ୟନ୍ତ ଆପଣଙ୍କ ଜୀବନରେ ସେହି ଭିତରର ସଜାଇବା କାର୍ଯ୍ୟ ସମ୍ପନ୍ନ କରିନାହାନ୍ତି, ସେପର୍ଯ୍ୟନ୍ତ ସେ ଆପଣଙ୍କର ବାହ୍ୟ ସାଜସଜାରେ ଆଗ୍ରହୀ ନୁହନ୍ତି, ବାହ୍ୟ କ୍ରିୟାକର୍ମରେ ସେ ଆଗ୍ରହୀ ନୁହନ୍ତି। ତେବେ ଈଶ୍ୱର ଦୁଷ୍ଟର ବଳିଦାନ ବିଷୟ ନେଇ କ'ଣ ଚିନ୍ତା କରନ୍ତି ଓ ତାହାର ଚିନ୍ତାଧାରା ବା କଳ୍ପନା ବିଷୟ ନେଇ କ'ଣ ଚିନ୍ତା କରନ୍ତି ତାହା ଦେଖିଲୁ। କିନ୍ତୁ ବର୍ତ୍ତମାନ ଆମେ ଏହି ଉଣେଇଶ ପଦରେ ଦୁଷ୍ଟର ଗତି ଯେ ସଦାପ୍ରଭୁଙ୍କର ଘୃଣା ବିଷୟ ତାହା ଲକ୍ଷ୍ୟ କରିବାକୁ ପାରିବା, କିନ୍ତୁ ସେ ସେହି ବ୍ୟକ୍ତିକୁ ପ୍ରେମ କରନ୍ତି ଯେ କି ଧାର୍ମିକତାର ଅନୁଗାମୀ ହୁଏ। ମନେ ରଖନ୍ତୁ, ଏହା ହେଉଛନ୍ତି ଖ୍ରୀଷ୍ଟ ଯେ କି ଆମମାନଙ୍କ ପ୍ରତି ଧାର୍ମିକତା ସ୍ୱରୂପ। ଲେଖା ଅଛି, ଦୁଷ୍ଟର ଗତି ସଦାପ୍ରଭୁଙ୍କର ଘୃଣା ବିଷୟ, ତେଣୁକରି ସେ ଯେଉଁ ସମସ୍ତ ବଳିଦାନ ପ୍ରଭୁଙ୍କ ନିକଟରେ ଉତ୍ସର୍ଗ କରେ ତାହା ମଧ୍ୟ ଘୃଣାର ବିଷୟ, କାରଣ ଈଶ୍ୱରଙ୍କ ନିକଟରେ ଆମମାନଙ୍କର ବଳିଦାନ ବା ନୈବେଦ୍ୟ ବଡ଼ ବିଷୟ ନୁହେଁ, ମାତ୍ର ହୃଦୟ ହେଉଛି ବଡ଼ ବିଷୟ। ଯଦି ଆମମାନଙ୍କର ହୃଦୟ କଳୁଷିତ ଓ ଆମମାନଙ୍କର ଚିନ୍ତାଧାରା କଳୁଷିତ, ତାହେଲେ ଆମମାନଙ୍କର ବଳିଦାନ ଅଥବା ନୈବେଦ୍ୟ ମଧ୍ୟ କଳୁଷିତ, କାରଣ ସମସ୍ୟାଟି ହେଉଛି ଯେ ସେ ନିଜକୁ ନମ୍ର କରି ଓ ନିଜର ପତିତ ଅବସ୍ଥାକୁ ଚିନ୍ତା କରି ପାପରୁ ଉଦ୍ଧାର ପାଇବା ନିମନ୍ତେ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହୋଇନାହିଁ। ପ୍ରଭୁ ଚାହାନ୍ତି ଆମେ ଯେତେବେଳେ ତାହାଙ୍କର ନିକଟବର୍ତ୍ତୀ ହେଉ ସେତେବେଳେ ନିଜକୁ ନମ୍ର କରି ଓ ନିଜର ଦୁର୍ବଳତା ସବୁକୁ ଜାଣି ତାହାଙ୍କର ନିକଟବର୍ତ୍ତୀ ହେଉ ଓ କ୍ଷମା ମାଗୁ, ତାହେଲେ ସେ ଆମମାନଙ୍କୁ ଗ୍ରହଣ କରିବେ। କାରଣ ସେ ଆମମାନଙ୍କ ହୃଦୟର ପରିବର୍ତ୍ତନ ଚାହାନ୍ତି ଓ ତହିଁର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି, କିନ୍ତୁ ସେ ଦୁଷ୍ଟର ଚିନ୍ତାଧାରା ଓ ପଥକୁ ଜାଣନ୍ତି, ମାତ୍ର ଧାର୍ମିକତାର ଅନୁଗାମୀକି ସେ ପ୍ରେମ କରନ୍ତି। ଯେ ଖ୍ରୀଷ୍ଟଙ୍କର ଅନୁଗାମୀ ହୁଏ ସେ ଧାର୍ମିକତାର ଅନୁଗାମୀ ହୁଏ, କାରଣ ଖ୍ରୀଷ୍ଟ ହିଁ ଆମମାନଙ୍କ ନିମନ୍ତେ ଧାର୍ମିକତା ସ୍ୱରୂପ, ଯାହାକି ପ୍ରଥମ କରନ୍ଥୀୟ ପ୍ରଥମ ପର୍ବର 30 ପଦରେ ଲେଖା ଅଛି। ତେବେ 15 ପର୍ବର 10 ପଦରେ ଏହିପରି ଲେଖା ଅଛି, ବିପଦଗାମୀ ପ୍ରତି ଦୁଃଖଦାୟକ ଶାସ୍ତି ଘଟେ, ପୁଣି ଯେଉଁ ଲୋକ ଅନୁଯୋଗ ଘୃଣା କରେ ସେ ମରିବ। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି କୌଣସି ପ୍ରକାର ଉପଦେଶ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ନୁହନ୍ତି, କାରଣ ସେମାନେ ବିନାଶପ୍ରାପ୍ତ। ଆସନ୍ତୁ ଏହାପରେ ହୃଦୟ ସମ୍ପର୍କରେ କିଛି ଆଲୋଚନା କରିବା ନିମନ୍ତେ ଯିବା। ଏହି ହୃଦୟ ଈଶ୍ୱରଙ୍କ ଦୃଷ୍ଟିରେ ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ମନୁଷ୍ୟ ହୃଦୟର ଭାବ ମୁଖ ଦ୍ୱାରା ପ୍ରକାଶିତ ହୁଏ। 15 ପର୍ବର 11 ପଦରେ ଲେଖା ଅଛି, ପାତାଳ ଓ ବିନାଶ ସ୍ଥାନ ସଦାପ୍ରଭୁଙ୍କ ଅଗ୍ରବର୍ତ୍ତୀ ଥାଏ, ତେବେ ମନୁଷ୍ୟ ସନ୍ତାନଗଣର ଅନ୍ତଃକରଣ କି ତତୋଧିକ ନୁହେଁ। ଏଭଳି 4 ପର୍ବର 13 ପଦ ପ୍ରକାଶ କରେ, ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲ୍ଲଙ୍ଘ ଓ ଅନାବୃତ ଅଟେ। ଈଶ୍ୱର ଆମମାନଙ୍କ ଅନ୍ତଃକରଣର ନିରୀକ୍ଷକ, ସେ ଆମମାନଙ୍କ ଅନ୍ତଃକରଣର କଳ୍ପନା ତଥା ଚିନ୍ତାଧାରା ସବୁ ଜାଣନ୍ତି ଓ ସେ ଆମମାନଙ୍କ ଅନ୍ତରରେ ବାସ କରିବାକୁ ଚାହାନ୍ତି। ସେ ଆମମାନଙ୍କର ଅନ୍ତଃକରଣକୁ ତାଙ୍କର କରିବାକୁ ଚାହାନ୍ତି। ଆମେ କୌଣସି ବିଷୟ ତାହାଙ୍କଠାରୁ ଗୁପ୍ତ ରଖିପାରିବା ନାହିଁ, ତେଣୁ ସବୁଠାରୁ ଉତ୍ତମ ବିଷୟ ହେବ ଯଦି ଆମେ ତାହାଙ୍କ ନିକଟରେ ନିଜର ସମସ୍ତ ଦୋଷ ଦୁର୍ବଳତାକୁ ସ୍ୱୀକାର କରି ତାହାଙ୍କର ଶରଣାପନ୍ନ ହେବା। ସ୍ୱର୍ଗ ଅଥବା ନର୍କ, ଯାହାକି ଅଦୃଶ୍ୟ ଜଗତ, ଯାହାକୁ କି ଆମମାନଙ୍କ ମଧ୍ୟରୁ କେହି ହେଲେ ଦେଖିନାହାନ୍ତି ଆଉ ଯାହାକୁ ଏହି ଜଗତର ଲୋକମାନେ ଅଛି ବୋଲି ବିଶ୍ୱାସ କରନ୍ତି ନାହିଁ, ତାହା ଈଶ୍ୱରଙ୍କ ସମ୍ମୁଖରେ ଖୋଲା। ଈଶ୍ୱର ହିଁ କେବଳ ତାହାଙ୍କର ସନ୍ତାନକୁ ସେହି ଅଦୃଶ୍ୟ ଜଗତକୁ ବାସ୍ତବରେ ପରିଣତ କରି ଦେଖାଇବେ, ଯାହାକି ତାହାକୁ ଏହି ଜୀବନର ଏକ ସତ୍ୟ ଦିଗଦର୍ଶନ ଦେଖାଇବ। ମନୁଷ୍ୟ ଯେ କି ଭାବେ ଯେ ଏହି ଜୀବନ ହେଉଛି ସବୁକିଛି, ସେଠାରେ ଈଶ୍ୱରଙ୍କ ସନ୍ତାନର ଯାହା ଅଛି ତାହାଠାରୁ ଏକ ଭିନ୍ନ ମୂଲ୍ୟବୋଧ ଓ ଏକ ଭିନ୍ନ ଅଗ୍ରାଧିକାରର ତାଲିକା ରହିଅଛି। ଆମମାନେ ଯେତେବେଳେ ଲୋକମାନଙ୍କ ସହିତ କଥାବାର୍ତ୍ତା କରୁ ଯେଉଁମାନେ କି ଈଶ୍ୱରଙ୍କ ସନ୍ତାନ ନୁହନ୍ତି, ସେମାନଙ୍କ ଜୀବନର ଛବି ପ୍ରାପ୍ତ ହେବା ଓ ସେମାନେ କିପରି ଚିନ୍ତା କରନ୍ତି ତାହା ଦେଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଅଦୃଶ୍ୟ ଜଗତର ଅପରପାର୍ଶ୍ୱରେ ଯାହା ଅଛି ତାହା କେବଳ ଈଶ୍ୱର ପ୍ରକାଶ କରିପାରିବେ, ଆପଣ ମୁଁ ଆମେ ତାହା କରିପାରିବା ନାହିଁ। କେବଳ ଈଶ୍ୱରଙ୍କ ଆତ୍ମା ଖ୍ରୀଷ୍ଟଙ୍କ ବିଷୟ ନେଇ ଆମମାନଙ୍କ ଓ ସେମାନଙ୍କ ନିକଟରେ ବାସ୍ତବ ଭାବରେ ପ୍ରକାଶିତ କରାଇବେ। 2000 ବର୍ଷ ପୂର୍ବରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ମାନବ ଶରୀରରେ ବିଚରଣ କଲେ, ସେ ମୃତ୍ୟୁର ଦ୍ୱାର ଦେଇ ପ୍ରବେଶ କଲେ, ମାତ୍ର ସେ ତୃତୀୟ ଦିନରେ ପୁନରୁଦ୍ଧିତ ହେଲେ। 40 ଦିନ ଧରି ସେ ତାଙ୍କର ଶିଷ୍ୟମାନଙ୍କ ନିକଟରେ ନିଜକୁ ପ୍ରକାଶିତ କଲେ, ତାପରେ ସେ ସ୍ୱର୍ଗକୁ ଗଲେ ଓ ସେ ତାହାଙ୍କର ପବିତ୍ର ଆତ୍ମାଙ୍କୁ ଆମମାନଙ୍କ ମଧ୍ୟକୁ ପଠାଇଲେ। କେବଳ ଈଶ୍ୱରଙ୍କ ପବିତ୍ର ଆତ୍ମା ଆମମାନଙ୍କ ନିକଟରେ ତାହାଙ୍କୁ ବାସ୍ତବ ଭାବରେ ପ୍ରକାଶ କରିପାରିବେ। ପ୍ରଭୁ ଯୀଶୁ ପ୍ରତିଜ୍ଞା କରି କହନ୍ତି ଯେ ପବିତ୍ର ଆତ୍ମା ମୋହର ବିଷୟ ନେଇ ତୁମମାନଙ୍କୁ ଦେଖାଇବେ। ଏହି ବିଷୟ ନେଇ ଅବଗତ ହେବା ଆମମାନଙ୍କ ନିମନ୍ତେ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହାପରେ 15 ପର୍ବର 13 ପଦରେ ଲେଖା ଅଛି, ଆନନ୍ଦିତ ମନ ମୁଖକୁ ପ୍ରଫୁଲ୍ଲ କରେ, ପୁଣି ମନର ଶୋକରେ ଆତ୍ମା ଭଗ୍ନ ହୁଏ। ବାସ୍ତବରେ ଆମେ ଜାଣୁ ଯେ ଯେଉଁମାନେ ଆନନ୍ଦରେ ପ୍ରଫୁଲ୍ଲ ଚିତ୍ତରେ ଓ ଖୁସି ମନରେ ଜୀବନଯାପନ କରନ୍ତି ସେମାନେ ସ୍ୱାସ୍ଥ୍ୟବାନ ଓ ଦୀର୍ଘଜୀବୀ ହୁଅନ୍ତି, କିନ୍ତୁ ଯେଉଁମାନେ ସଦାସର୍ବଦା ଦୁଃଖିତ ମନରେ ରୁହନ୍ତି ସେମାନେ ଶାରୀରିକ ଜୀବନରେ ଅସୁସ୍ଥତା ଭୋଗ କରିବା ସଙ୍ଗେ ସଙ୍ଗେ ମାନସିକ ଭାବେ ଭାଙ୍ଗି ପଡ଼ନ୍ତି। ମାତ୍ର ପାଉଲ କହନ୍ତି, ସର୍ବଦା ଆନନ୍ଦକର, ପୁନଶ୍ଚକ ହେଉଛି ଆନନ୍ଦକର। ଆମେ ସବୁ ଅବସ୍ଥାରେ ଓ ପରିସ୍ଥିତିରେ ପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଆନନ୍ଦ ମନରେ ଜୀବନଯାପନ କରିବା ଉଚିତ। 14 ପଦରେ ଲେଖା ଅଛି, ବୁଦ୍ଧିମାନର ମନ ଜ୍ଞାନ ଖୋଜେ, ମାତ୍ର ମୂର୍ଖମାନଙ୍କ ମୁଖ ଅଜ୍ଞାନତା ଆହାର କରେ। ଏଠାରେ ସେ ମନୁଷ୍ୟର ମସ୍ତିଷ୍କ ଅପେକ୍ଷା ହୃଦୟ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରନ୍ତି, କାରଣ ସେ ଜାଗତିକ ଜ୍ଞାନକୁ ଅଧିକାର କରିବା ନେଇ ବିଶେଷ କିଛି କହନ୍ତି ନାହିଁ, ମାତ୍ର ଆତ୍ମିକ ବିଚାର ବୁଦ୍ଧି ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରନ୍ତି, ଯାହାକି ପବିତ୍ରୀକୃତ ସାଧାରଣ ଜ୍ଞାନ। ଆଜି ଏହି ଜ୍ଞାନର ଅଭାବ ଦେଖାଯାଏ। ଅନେକ ଆଜି ଜାଗତିକ ଭାବେ ବିଶେଷ ଜ୍ଞାନୀ, ମାତ୍ର ସେମାନଙ୍କର ଆତ୍ମିକ ବିଚାର ବୁଦ୍ଧିର ଅଭାବ ଦେଖାଯାଏ। 16-17 ପଦରେ ଲେଖା ଅଛି, ଅଶାନ୍ତିଯୁକ୍ତ ବହୁ ସମ୍ପତ୍ତି ଅପେକ୍ଷା ସଦାପ୍ରଭୁଙ୍କ ଭୟଯୁକ୍ତ ଅଳ୍ପତା ଭଲ। ହିଂସା ସହିତ ହୃଷ୍ଟପୃଷ୍ଟ ଗୋମାଂସ ଭୋଜଠୁ ପ୍ରେମ ଥିବା ସ୍ଥାନରେ ସାକାନ୍ନ ଭଲ। ଆମେ ଏଠାରେ ଦାନିଏଲଙ୍କର ଚରିତ୍ରକୁ ଏକ ଉତ୍ତମ ଦୃଷ୍ଟାନ୍ତ ସ୍ୱରୂପେ ଆଣି ଉପସ୍ଥାପିତ କରିପାରିବା। ସେ ଯେତେବେଳେ ଯୁବକ ଥିଲେ ସେହି ସମୟରେ ସେ ବନ୍ଦୀ ହୋଇ ବାବିଲୋନକୁ ନିର୍ବାସିତ ହୋଇଥିଲେ, ମାତ୍ର ସେଠାରେ ସେ ନିଜର ଚମତ୍କାର ଦକ୍ଷତାକୁ ପ୍ରଦର୍ଶନ କରିବା ଦ୍ୱାରା ସେଠାକାର ସରକାରୀ କାର୍ଯ୍ୟ କରିବା ନିମନ୍ତେ ତାଲିମପ୍ରାପ୍ତ ହେବା ପାଇଁ ଜ୍ଞାନୀମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ତାଙ୍କୁ ମଧ୍ୟ କେତେକ ରାଜକୀୟ ଆହାର ଭୋଜନ କରିବା ନିମନ୍ତେ ଦିଆଯାଇଥିଲା, ମାତ୍ର ସେ ସେହି ସମସ୍ତ ରାଜକୀୟ ଆହାର ଭୋଜନ କରିବା ନିମନ୍ତେ ସମ୍ମତ ହେଲେ ନାହିଁ, ମାତ୍ର ତହି ପରିବର୍ତ୍ତେ ରବି ଜାତୀୟ ଆହାର ଭୋଜନ କରିବା ନିମନ୍ତେ ବା ଡାଲି ଜାତୀୟ ଆହାର ଭୋଜନ କରିବା ନିମନ୍ତେ ଇଚ୍ଛା କଲେ, କାରଣ ଈଶ୍ୱରଙ୍କ ବ୍ୟବସ୍ଥା ଅନୁଯାୟୀ ଜିହୁଦୀ ଜାତି ନିମନ୍ତେ ସେହି ସମସ୍ତ ରାଜକୀୟ ଆହାର ଭୋଜନ କରିବା ନିମନ୍ତେ ନିଷେଧ କରାଯାଇଥିଲା। ଆଉ ସେ ପ୍ରଭୁଙ୍କୁ ଭୟ କରୁଥିବାରୁ ତାହାଙ୍କ ଆଜ୍ଞାର ବିରୁଦ୍ଧାଚରଣ କାର୍ଯ୍ୟ କଲେ ନାହିଁ, ସେ ଈଶ୍ୱରଙ୍କର ସେବା କରିବା ନିମନ୍ତେ ଚାହିଁଲେ। ବାସ୍ତବରେ ଈଶ୍ୱର ସେହି ବ୍ୟକ୍ତିଙ୍କୁ ମଧ୍ୟ ମହିମାନ୍ୱିତ କଲେ। ସେହି ସମୟରେ ଯିଏକି ସମଗ୍ର ପୃଥିବୀର ପ୍ରଧାନ ଶାସକ ଥିଲେ, ସେହି ନବୁଖଦ୍ନେଚ୍ଚରଙ୍କ ନିମନ୍ତେ ଈଶ୍ୱର ତାହାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ମନୋନୀତ କଲେ। ଆଉ ଯେତେବେଳେ ପର୍ସିଆନମାନେ ସେହି ଦେଶକୁ ଅଧିକାର କଲେ, ସେତେବେଳେ ଈଶ୍ୱର ତାହାଙ୍କୁ ପୁନର୍ବାର ପୃଥିବୀର ଦ୍ୱିତୀୟ ଶାସକ ରାଜା ସାଇରସ୍କର ପ୍ରଧାନମନ୍ତ୍ରୀ ରୂପେ ପ୍ରତିଷ୍ଠିତ କରାଇଲେ। ବାସ୍ତବରେ ଯେଉଁମାନେ ଈଶ୍ୱରଙ୍କୁ ଗୌରବ ଦିଅନ୍ତି, ଈଶ୍ୱର ମଧ୍ୟ ସେମାନଙ୍କୁ ମହିମାନ୍ୱିତ କରାନ୍ତି, ଏହା ନିରାଟ ସତ୍ୟ। 18 ପଦରେ ଲେଖା ଅଛି, କ୍ରୋଧୀ ଲୋକ କଳି ଜନ୍ମାଏ, ପୁଣି କୋପ କରିବାକୁ ଧୀର ଲୋକ ବିବାଦ କ୍ଷାନ୍ତ କରେ। ଏହି ପଦଟି ପୁନର୍ବାର ଆମକୁ ଏହି 15 ପର୍ବର ପ୍ରଥମ ପଦକୁ ସ୍ମରଣ କରାଇଦିଏ। ଜଣେ ବ୍ୟକ୍ତି ଯିଏକି ତାହାର ବ୍ୟବହାରରେ ଅତି କଟୁବାକ୍ୟ ବା କୁଟିଳାଚରଣ ବ୍ୟବହାର କରେ, ସେ ବିବାଦ ଜନ୍ମାଏ। କିନ୍ତୁ ସେ ଯାହା ହେଉନା କାହିଁକି, ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱରଙ୍କ ବାକ୍ୟ ପ୍ରଚାର ମଧ୍ୟ ବିବାଦ ଉତ୍ପନ୍ନ କରାଏ, କାରଣ ଏହା ଅନେକଙ୍କ ପ୍ରତି ଗ୍ରହଣଯୋଗ୍ୟ ହୋଇଥାଏ ଓ ଅନେକଙ୍କ ହୃଦୟକୁ ମଧ୍ୟ ଆଘାତ ଦେଇଥାଏ। ଆପଣ ଜାଣିଥିବେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଏହି ଜଗତରେ ସବୁଠାରୁ ବିବାଦୀୟ ବ୍ୟକ୍ତି ଥିଲେ, କାରଣ ସେ ଈଶ୍ୱରଙ୍କର ସତ୍ୟତାକୁ ପ୍ରଚାର କରିବାରୁ ଲୋକମାନେ ତାହା ଶୁଣିବାକୁ ଇଚ୍ଛା କଲେ ନାହିଁ ଓ ତାହାଙ୍କର ବିରୋଧ କଲେ। ଆଜି ମଧ୍ୟ ସେହିପରି ଘଟୁଅଛି, ଲୋକେ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଇଚ୍ଛା କରନ୍ତି ନାହିଁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଈଶ୍ୱରଙ୍କ ବାକ୍ୟ ପ୍ରଚାର ବିବାଦ ଉତ୍ପନ୍ନ କରାଏ, ମାତ୍ର ମନୁଷ୍ୟର କଳୁଷିତ ତଥା କଠିନ ହୃଦୟ ତାହା କରେ। ସେଥିପାଇଁ ପ୍ରଥମ କରନ୍ଥୀୟ ପ୍ରଥମ ପର୍ବର 18 ପଦରେ ଲେଖା ଅଛି, କାରଣ ବିନାଶପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କୃଷର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣପ୍ରାପ୍ତ ହେଉଥିବା ଆମମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ଏହାପରେ 15 ପର୍ବର 20 ପଦରେ ଏହିପରି ଲେଖା ଅଛି, ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ, ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ। ପୁଅ ଯେତେବେଳେ କିଛି ଉତ୍ତମ ବିଷୟ ସାଧନ କରେ, ସେତେବେଳେ ତାହାର ପିତା ତାହାର ପ୍ରଶଂସା କରନ୍ତି, ମାତ୍ର ସେ ଯଦି ବିଫଳ ହୁଏ ତାହେଲେ ତାର ପିତା ନୀରବ ରୁହନ୍ତି। 23 ପଦରେ ଲେଖା ଅଛି, ଆପଣା ମୁଖର ଉତ୍ତରରେ ମନୁଷ୍ୟର ଆନନ୍ଦ ହୁଏ, ପୁଣି ଯଥାକାଳର କଥା କିପରି ଉତ୍ତମ। ଆପଣ କ'ଣ କହନ୍ତି ତାହା କେବଳ ବଡ଼ ବିଷୟ ନୁହେଁ, ମାତ୍ର ଆପଣ କେଉଁ ସମୟରେ ତାହା କହନ୍ତି ତାହା ମଧ୍ୟ ବଡ଼ ବିଷୟ, କାରଣ ଅନେକ ସମୟରେ ଆମର କଥା ଯଥାସମୟରେ ପ୍ରକାଶ ପାଇବା ଦ୍ୱାରା ଅନେକ କିଛି କାର୍ଯ୍ୟ ସାଧିତ ହୋଇଥାଏ, ଏପରିକି ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣ ଜୀବନ ମଧ୍ୟ ପରିବର୍ତ୍ତିତ ହୋଇଥାଏ। ତେଣୁ ଆମେ କ'ଣ କହୁଛୁ ତାହା କେବଳ ବଡ଼ ବିଷୟ ନୁହେଁ, ମାତ୍ର ଆମେ କେଉଁ ସମୟରେ କହୁଛୁ ତାହା ମଧ୍ୟ ବଡ଼ ବିଷୟ। ଛବିଶ ପଦରେ ଲେଖା ଅଛି, କୁସଂକଳ୍ପ ସଦାପ୍ରଭୁଙ୍କ ନିକଟରେ ଘୃଣାର ବିଷୟ, ମାତ୍ର ମନୋହର କଥା ସୂଚୀ। ପିତର ମଧ୍ୟ ସେହି ବିଷୟ ପ୍ରକାଶ କରନ୍ତି। ସେ କହନ୍ତି, ଈଶ୍ୱର ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଶୁଣନ୍ତି, ମାତ୍ର ଦୁଷ୍ଟର ପ୍ରାର୍ଥନା ପ୍ରତି ତାଙ୍କର କର୍ଣ୍ଣ ନଥାଏ, ଯାହାକି ପ୍ରଥମ ପିତର ତିନି ପର୍ବର ବାରପଦରେ ଲେଖା ଅଛି। ଏହାପରେ ତିରିଶ ପଦରେ ଲେଖା ଅଛି, ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ, ପୁଣି ଉତ୍ତମ ସମାଚାର ହାଡ଼ର ପୁଷ୍ଟି କରେ। ଆଜି ଆମମାନଙ୍କର ଚକ୍ଷୁ କାହା ଉପରେ? ଆଜି ଆମମାନଙ୍କର କର୍ଣ୍ଣ କେଉଁ ବିଷୟ ଶୁଣିବା ପାଇଁ ଉନ୍ମୁକ୍ତ? ଖ୍ରୀଷ୍ଟଙ୍କ ସୁସମାଚାର ନା ଆଉ ଅନ୍ୟ କିଛି? ଏହାପରେ ତେତିଶ ପଦରେ ଲେଖା ଅଛି, ସଦାପ୍ରଭୁ ବିଷୟକ ଭୟ ଜ୍ଞାନଜନକ ଉପଦେଶ, ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାର ବିଷୟ ହେଉଛି ନମ୍ରତାର ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ଓ ପ୍ରଭୁଙ୍କୁ ଭୟ କରିବା। ଯଦି ଏହି ଜୀବନ ଆମମାନଙ୍କଠାରେ ନାହିଁ, ତାହେଲେ ଆମମାନଙ୍କଠାରେ ଜ୍ଞାନ ନାହିଁ, ଆମମାନେ ନିର୍ବୋଧ। ତେଣୁ ଆସୁ ନିଜ ନିଜର ଜୀବନକୁ ସମୀକ୍ଷା କରି ଈଶ୍ୱରଙ୍କ ବାକ୍ୟ ପ୍ରତି ମନୋଯୋଗୀ ହେବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ସ୍ଥାନ ଦେଉ, କାରଣ ସେ ହିଁ ଆମମାନଙ୍କ ନିମନ୍ତେ ଜ୍ଞାନ ସ୍ୱରୂପ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odiattv@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।